ଓମ୍ ଶାନ୍ତି। ଆଜିର ମହାବାକ୍ୟ 17/11/2025 ପ୍ରାତଃ ମୁରଲୀ ବାପଦାଦା ମଧୁବନ। ଆଜି ବାବା କହୁଛନ୍ତି ମିଠେ ବଚ୍ଚେ। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ପୁରୁଣା ଦୁନିଆ ପରିବର୍ତ୍ତନ ହୋଇ ଏବେ ନୂଆ ହେବାକୁ ଯାଉଛି। ତୁମମାନଙ୍କୁ ଏବେ ପୁରୁଷାର୍ଥ କରି ଉତ୍ତମ ଦେବପଦ ପାଇବାକୁ ହେବ। ଆଜିର ପ୍ରଶ୍ନ ଅଛି, ଯୋଗ୍ୟ ସେବାଧାରୀ ସନ୍ତାନମାନଙ୍କ ବୁଦ୍ଧିରେ କେଉଁ କଥା ସର୍ବଦା ମନେ ରହିଥାଏ? ଉତ୍ତର ଅଛି, ସେମାନଙ୍କ ବୁଦ୍ଧିରେ ରହିଥାଏ ଯେ ଧନ ଦେଲେ ଧନ ସରିବ ନାହିଁ, ସେଥିପାଇଁ ସେମାନେ ରାତି ଦିନ ନିଦ୍ରାର ମଧ୍ୟ ତ୍ୟାଗ କରି ଜ୍ଞାନଧନକୁ ଦାନ କରିଥାନ୍ତି, ଥକି ନଥାନ୍ତି। କିନ୍ତୁ ନିଜ ଭିତରେ ଯଦି କୌଣସି ଅବଗୁଣ ଥିବ, ତେବେ ସେବା କରିବାର ଉତ୍ସାହ ମଧ୍ୟ ଆସିବ ନାହିଁ। ଓମ୍ ଶାନ୍ତି। ମଧୁର ସନ୍ତାନମାନଙ୍କୁ ବାବା ବସି ବୁଝାଉଛନ୍ତି। ପିଲାମାନେ ଜାଣିଛନ୍ତି ପରମପିତା ପରମାତ୍ମା ପ୍ରତିଦିନ ବୁଝାଉଛନ୍ତି। ଯେପରି ବିଦ୍ୟାଳୟମାନଙ୍କରେ ଶିକ୍ଷକମାନେ ପ୍ରତିଦିନ ପାଠ ପଢ଼ାଇଥାନ୍ତି, ପିତା ତ କେବଳ ଶିକ୍ଷା ଦେବେ, ପିଲାମାନଙ୍କର ଦାୟିତ୍ୱ ନେବେ, କାରଣ ସେମାନେ ମାତାପିତାଙ୍କ ସାଥିରେ ଘରେ ରହିଥାନ୍ତି। କିନ୍ତୁ ଏଠାରେ ତ ବହୁତ ଆଶ୍ଚର୍ଯ୍ୟର କଥା, ଆତ୍ମାର ପିତା ପରମାତ୍ମାଙ୍କ ସାଥିରେ ତୁମେମାନେ ରହୁଛ। ପ୍ରଥମ କଥା ହେଲା, ତୁମେମାନେ ଆତ୍ମିକ ପିତାଙ୍କ ସହିତ ବ୍ରହ୍ମଲୋକରେ ରହୁଛ। ବାବା ପିଲାମାନଙ୍କୁ ବର୍ଷା ଦେବା ପାଇଁ ଅଥବା ପବିତ୍ର କରିବା ପାଇଁ, ସୁଖ ଅଥବା ଶାନ୍ତି ଦେବା ପାଇଁ କଳ୍ପରେ ଥରେ ମାତ୍ର ଆସିଥାନ୍ତି। ତେଣୁ ନିଶ୍ଚୟ ଏଠାରେ ଆସି ସ୍ଥୂଳ ବତନରେ ରହୁଥିବେ। ଏହି କଥାରେ ହିଁ ମନୁଷ୍ୟମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଗାୟନ ମଧ୍ୟ ରହିଛି, ସେ ସାଧାରଣ ଶରୀରରେ ପ୍ରବେଶ କରିଥାନ୍ତି, ତେବେ ସାଧାରଣ ଶରୀର କେଉଁଠାରୁ ଉଡ଼ିକରି ତ ଆସୁନାହିଁ, ତେଣୁ ନିଶ୍ଚିତ ମନୁଷ୍ୟ ଶରୀରରେ ହିଁ ଆସୁଥାନ୍ତି। ଏବଂ ସିଏ ଏ କଥା ମଧ୍ୟ କହୁଛନ୍ତି ଯେ ମୁଁ ଏହି ଶରୀରରେ ପ୍ରବେଶ କରୁଛି। ତୁମେ ସନ୍ତାନମାନେ ମଧ୍ୟ ଏବେ ବୁଝିପାରୁଛ, ବାବା ଆମକୁ ସ୍ୱର୍ଗର ବର୍ଷା ଦେବାକୁ ଆସିଛନ୍ତି। ନିଶ୍ଚିତ ଭାବେ ଏବେ ଆମେ ଯୋଗ୍ୟ ନାହୁଁ, ପତିତ ହୋଇଯାଇଛୁ, ସେଥିପାଇଁ ସମସ୍ତେ କହୁଛନ୍ତି ହେ ପତିତ ପାବନ ଆସ, ଏଠାକୁ ଆସି ଆମ ପତିତମାନଙ୍କୁ ପବିତ୍ର କର। ବାବା କହୁଛନ୍ତି ମୋତେ କଳ୍ପ କଳ୍ପ ପତିତମାନଙ୍କୁ ପବିତ୍ର କରିବାର କାର୍ଯ୍ୟ ମିଳିଛି। କହୁଛନ୍ତି ହେ ପିଲାମାନେ, ବର୍ତ୍ତମାନ ଏହି ପତିତ ଦୁନିଆକୁ ପବିତ୍ର କରିବାକୁ ହେବ। ପୁରୁଣା ଦୁନିଆକୁ ପତିତ, ନୂଆ ଦୁନିଆକୁ ପବିତ୍ର ବୋଲି କୁହାଯିବ। ଅର୍ଥାତ୍ ପୁରୁଣା ଦୁନିଆକୁ ନୂଆ କରିବା ପାଇଁ ବାବା ଆସିଛନ୍ତି। କଳିଯୁଗକୁ ତ କେହି ବି ନୂଆ ଦୁନିଆ କହିବେ ନାହିଁ, ଏହା ତ ବୁଝିବାର କଥା ନା। କଳିଯୁଗ ହେଲା ପୁରୁଣା ଦୁନିଆ, ବାବା ମଧ୍ୟ ନିଶ୍ଚିତ ପୁରୁଣା ଏବଂ ନୂଆ ଦୁନିଆର ସଙ୍ଗମରେ ହିଁ ଆସିବେ। ଯେତେବେଳେ କେଉଁଠି ବି ତୁମେମାନେ ବୁଝାଉଛ, ତେବେ କୁହ ଯେ ଏହା ପୁରୁଷୋତ୍ତମ ସଙ୍ଗମ ଯୁଗ ଅଟେ। ଏହି ସମୟରେ ବାବା ଆସିଛନ୍ତି। ସାରା ଦୁନିଆରେ ଏପରି କେହି ମନୁଷ୍ୟ ନଥିବେ ଯାହାଙ୍କୁ ଜଣାଥିବ ଯେ ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ତୁମେମାନେ ସଙ୍ଗମ ଯୁଗରେ ଅଛ, ସେଥିପାଇଁ ତ ଅନ୍ୟମାନଙ୍କୁ ବୁଝାଉଛ। ମୁଖ୍ୟ କଥା ହେଉଛି ସଙ୍ଗମ ଯୁଗର, ତେଣୁ ପଏଣ୍ଟସ୍ ଗୁଡ଼ିକ ମଧ୍ୟ ବହୁତ ଜରୁରୀ ଅଟେ। ଯେଉଁ କଥା କେହି ଜାଣିନାହାନ୍ତି ସେ ସମ୍ବନ୍ଧରେ ବୁଝାଇବାକୁ ହେବ, ସେଥିପାଇଁ ବାବା କହୁଛନ୍ତି ଏ କଥା ନିଶ୍ଚିତ ଲେଖିବାକୁ ହେବ ଯେ ବର୍ତ୍ତମାନ ପୁରୁଷୋତ୍ତମ ସଙ୍ଗମ ଯୁଗ ଅଟେ। ନୂଆ ଯୁଗ ଅର୍ଥାତ୍ ସତ୍ୟଯୁଗର ଚିତ୍ର ମଧ୍ୟ ରହିଛି। ମନୁଷ୍ୟମାନେ କିପରି ଜାଣିବେ ଯେ ଏହି ଲକ୍ଷ୍ମୀନାରାୟଣ ସତ୍ୟଯୁଗ ନୂଆ ଦୁନିଆର ମାଲିକ ଅଟନ୍ତି? ତେଣୁ ତାଙ୍କ ଚିତ୍ର ଉପରେ ପୁରୁଷୋତ୍ତମ ସଙ୍ଗମ ଯୁଗ ଶବ୍ଦ ନିଶ୍ଚିତ ଲେଖା ହେବା ଦରକାର। ଏହି ଶବ୍ଦ ନିଶ୍ଚିତ ଲେଖିବାକୁ ହେବ, କାହିଁକିନା ଏହା ହିଁ ହେଉଛି ମୁଖ୍ୟ କଥା। ମନୁଷ୍ୟମାନେ ଭାବୁଛନ୍ତି କଳିଯୁଗ ଆହୁରି ବହୁତ ବର୍ଷ ଚାଲିବ, କାରଣ ସେମାନେ ବିଲକୁଲ ଘୋର ଅନ୍ଧକାରରେ ଅଛନ୍ତି। ତେଣୁ ସେମାନଙ୍କୁ ବୁଝାଇବାକୁ ହେବ ଯେ ନୂଆ ଦୁନିଆର ମାଲିକ ଏହି ଲକ୍ଷ୍ମୀ ନାରାୟଣ ଅଟନ୍ତି। ଇଏ ହେଉଛନ୍ତି ସମ୍ପୂର୍ଣ୍ଣତାର ଚିହ୍ନ, ତାହା ହିଁ ତୁମମାନଙ୍କର ଲକ୍ଷ୍ୟ। ତୁମେମାନେ କହୁଛ ଏବେ ସେହି ରାଜ୍ୟର ସ୍ଥାପନା ହେଉଛି। ଗୀତ ମଧ୍ୟ ଅଛି, ନବଯୁଗ ଆସିଲା, ଅଜ୍ଞାନ ନିଦ୍ରାରୁ ଜାଗ୍ରତ ହୁଅ। ଏକଥା ତୁମେ ଜାଣିଛ, ବର୍ତ୍ତମାନ ହେଉଛି ସଙ୍ଗମ ଯୁଗ, ଏହାକୁ ନବଯୁଗ କୁହାଯିବ ନାହିଁ। ସଙ୍ଗମକୁ ସଙ୍ଗମ ଯୁଗ ହିଁ କୁହାଯିବ। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ, ଯେତେବେଳେ କି ପୁରୁଣା ଦୁନିଆ ସମାପ୍ତ ହୋଇ ନୂଆ ଦୁନିଆର ସ୍ଥାପନା ହେଉଛି। ମନୁଷ୍ୟକୁ ଦେବତା ହେବା ପାଇଁ ରାଜଯୋଗ ଶିଖିଛନ୍ତି। ଦେବତାମାନଙ୍କ ମଧ୍ୟରେ ଉତ୍ତମ ପଦ ହେଉଛି ଏହି ଲକ୍ଷ୍ମୀନାରାୟଣଙ୍କର। ଏମାନେ ମଧ୍ୟ ମନୁଷ୍ୟ ହିଁ ଅଟନ୍ତି, କିନ୍ତୁ ଏମାନଙ୍କ ଭିତରେ ଦୈବୀ ଗୁଣ ରହିଛି, ତେଣୁ ସେମାନଙ୍କୁ ଦେବୀ ଦେବତା କୁହାଯାଉଛି। ପବିତ୍ରତା ହେଉଛି ସବୁଠାରୁ ଉତ୍ତମ ଗୁଣ, ସେଥିପାଇଁ ତ ମନୁଷ୍ୟମାନେ ଦେବତାମାନଙ୍କ ଆଗରେ ମୁଣ୍ଡ ନୁଆଉଛନ୍ତି। ଏହିସବୁ ପଏଣ୍ଟସ ସେହିମାନଙ୍କ ବୁଦ୍ଧିରେ ଧାରଣ ହେବ ଯେଉଁମାନେ ସେବା କରୁଛନ୍ତି। କୁହାଯାଏ ଧନ ଦେଲେ ଧନ ସରିବ ନାହିଁ। ତୁମମାନଙ୍କୁ ବହୁତ କଥା ବୁଝାଯାଉଛି, ଜ୍ଞାନ ତ ବହୁତ ସହଜ, କିନ୍ତୁ କିଏ ଭଲ ଭାବରେ ଧାରଣା କରୁଛନ୍ତି, କିଏ କରୁନାହାନ୍ତି। ଯେଉଁମାନଙ୍କ ପାଖରେ ଅବଗୁଣ ଅଛି ସେମାନେ ସେଣ୍ଟର ଦାୟିତ୍ୱ ସମ୍ଭାଳି ପାରିବେ ନାହିଁ। ତେଣୁ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି, ପ୍ରଦର୍ଶନୀରେ ମଧ୍ୟ ସିଧା ସିଧା ଶବ୍ଦ ଲେଖିଦେବା ଦରକାର। ମୁଖ୍ୟତଃ ପୁରୁଷୋତ୍ତମ ସଙ୍ଗମ ଯୁଗ ସମ୍ବନ୍ଧରେ ବୁଝାଇବାକୁ ହେବ। ଏହି ସଙ୍ଗମ ଯୁଗରେ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି। ଯେତେବେଳେ ଏହି ଧର୍ମ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନଥିଲା। ମହାଭାରତ ଲଢ଼ାଇ ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଏସବୁ ବିଜ୍ଞାନର ସାଧନ ମଧ୍ୟ ଏବେ ବାହାରିଛି, ଆଗରୁ ଏସବୁ ନଥିଲା। ପୁଣି 100 ବର୍ଷ ଭିତରେ ସବୁ ଖଲାସ ହୋଇଯିବ। ସଙ୍ଗମ ଯୁଗକୁ ଅତି କମ୍ରେ 100 ବର୍ଷ ତ ହେବା ଦରକାର ନା। ସଙ୍ଗମ ଦୁନିଆକୁ ନୂଆ କରିବାକୁ ହେବ। ନୂଆଦିଲ୍ଲୀ ତିଆରି କରିବାରେ କେତେ ବର୍ଷ ଲାଗିଲା ତୁମେ ଜାଣିଛ। ଭାରତରେ ହିଁ ନୂଆ ଦୁନିଆ ହେବ, ତେଣୁ ଏହି ପୁରୁଣା ଖଲାସ ହୋଇଯିବ, କିନ୍ତୁ କିଛି ତ ରହିବ ନା। ସମ୍ପୂର୍ଣ୍ଣ ପ୍ରଳୟ ତ ହେବ ନାହିଁ। ଏହିସବୁ କଥା ତୁମମାନଙ୍କ ବୁଦ୍ଧିରେ ଅଛି। ବର୍ତ୍ତମାନ ହେଉଛି ସଙ୍ଗମ ଯୁଗ। ନୂଆ ଦୁନିଆରେ ନିଶ୍ଚୟ ଏହି ଦେବୀ ଦେବତାମାନେ ଥିଲେ, ପୁଣି ଏହିମାନେ ହିଁ ରହିବେ। ଏହା ହେଉଛି ରାଜଯୋଗର ପାଠପଢ଼ା। ଯଦି କେହି ବିସ୍ତାର ଭାବରେ ବୁଝାଇ ପାରୁନାହାନ୍ତି, ତେବେ କେବଳ ଗୋଟିଏ କଥା କୁହ, ପରମପିତା ପରମାତ୍ମା ଯିଏକି ସମସ୍ତଙ୍କର ପିତା ଅଟନ୍ତି, ତାଙ୍କୁ ତ ସମସ୍ତେ ସ୍ମରଣ କରୁଛନ୍ତି। ସେ ଆମ ସମସ୍ତଙ୍କୁ କହୁଛନ୍ତି, ତୁମେମାନେ ଏବେ ପତିତ ହୋଇଯାଇଛ, ସେଥିପାଇଁ ଡାକୁଛ, ହେ ପତିତ ପାବନ ଆସ। ବାସ୍ତବରେ ଏହି କଳିଯୁଗରେ ସମସ୍ତେ ପତିତ ଏବଂ ସତ୍ୟଯୁଗରେ ସମସ୍ତେ ପବିତ୍ର ଆତ୍ମାମାନେ ରହିଥାନ୍ତି। ବର୍ତ୍ତମାନ ପରମପିତା ପରମାତ୍ମା କହୁଛନ୍ତି, ନିଜର ଦେହ ସହିତ ଏସବୁ ପତିତ ସମ୍ବନ୍ଧକୁ ଛାଡ଼ି କେବଳ ମତେ ମନେ ପକାଅ, ତେବେ ପବିତ୍ର ହୋଇଯିବ। ଏହା ଗୀତାର ହିଁ ଶବ୍ଦ ଅଟେ। ଏବେ ସେହି ଗୀତାର ଯୁଗ ଚାଲିଛି। ଗୀତା ଏହି ସଙ୍ଗମ ଯୁଗରେ ହିଁ ଗାୟନ କରାଯାଇଥିଲା, ଯେତେବେଳେ କି ବିନାଶ ହୋଇଥିଲା ଏବଂ ବାବା ଆସି ରାଜଯୋଗ ଶିଖାଇଥିଲେ। ରାଜତ୍ୱ ସ୍ଥାପନ ହୋଇଥିଲା, ପୁଣି ନିଶ୍ଚିତ ସ୍ଥାପନ ହେବ। ଏହିସବୁ କଥା ଆତ୍ମାର ପିତା ପରମାତ୍ମା ଆସି ବୁଝାଉଛନ୍ତି ନା। ଧରିନିଅ ଏହି ଶରୀରରେ ନ ଆସି ଅନ୍ୟ କାହା ଶରୀରରେ ତ ଆସିଲେ, କିନ୍ତୁ ଜ୍ଞାନ ତ ବାବାଙ୍କର ନା। ମୁଁ ଏହାଙ୍କର ଅର୍ଥାତ୍ ବ୍ରହ୍ମାଙ୍କର ନାମ ତ ନେଉନାହିଁ, ମୁଁ ତ କେବଳ ଏତିକି କହୁଛି, ବାବା କହୁଛନ୍ତି ମୋତେ ମନେ ପକାଅ, ତେବେ ତୁମେମାନେ ପବିତ୍ର ହୋଇଯିବ ଏବଂ ମୋ ପାଖକୁ ଆସିଯିବ। ଏହା କେତେ ସହଜ, କେବଳ ମୋତେ ମନେ ପକାଅ ଏବଂ 84 ଜନ୍ମର ଚକ୍ରକୁ ଜ୍ଞାନକୁ ବୁଦ୍ଧିରେ ରଖ, ଏବଂ 84 ଜନ୍ମର ଚକ୍ରର ଜ୍ଞାନ ବୁଦ୍ଧିରେ ରହୁ। ଯିଏ ଧାରଣା କରିବ ସେ ଚକ୍ରବର୍ତ୍ତୀ ରାଜା ହେବ। ଏହି ସନ୍ଦେଶ ତ ସବୁ ଧର୍ମାବଲମ୍ବୀମାନଙ୍କ ପାଇଁ ଉଦ୍ଦିଷ୍ଟ। ସମସ୍ତଙ୍କୁ ତ ଘରକୁ ଯିବାକୁ ହେବ, ମୁଁ ମଧ୍ୟ ଘରର ହିଁ ରାସ୍ତା ବତାଉଛି। ପାଦ୍ରୀମାନଙ୍କୁ ଅଥବା ଆଉ କେହି ବି ହୁଅନ୍ତୁ, ତୁମେ ସେମାନଙ୍କୁ ବାବାଙ୍କର ସନ୍ଦେଶ ଦେଇପାରିବ। ତୁମମାନଙ୍କୁ ଖୁସିର ବହୁତ ନିଶା ଚଢ଼ିବା ଦରକାର। ପରମପିତା ପରମାତ୍ମା କହୁଛନ୍ତି, ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହୋଇଯିବ, ଏବଂ ସମସ୍ତଙ୍କୁ ଏହି କଥା ମନେ ପକାଇ ଦିଅ, ବାବାଙ୍କର ସନ୍ଦେଶ ଶୁଣାଇବା ହିଁ ପ୍ରଥମ ନମ୍ବର ସେବା ଅଟେ। ବର୍ତ୍ତମାନ ହେଉଛି ଗୀତାର ଯୁଗ, ବାବା ଆସିଛନ୍ତି, ସେଥିପାଇଁ ଏହି ଚିତ୍ର ଆରମ୍ଭରୁ ରଖିବା ଉଚିତ। ଯିଏ ଭାବୁଛନ୍ତି ଆମେ ବାବାଙ୍କର ସନ୍ଦେଶ ପାରିବୁ, ସେମାନେ ପ୍ରସ୍ତୁତ ରହିବା ଉଚିତ, ମନରେ ଆସିବା ଉଚିତ ଯେ ମୁଁ ମଧ୍ୟ ଅନ୍ଧମାନଙ୍କର ବାଡ଼ି ହେବି। ଏହି ସନ୍ଦେଶ ତ କାହାକୁ ବି ଦେଇପାରିବ। ବିକେଙ୍କ ନାମ ଶୁଣି ଡରୁଛନ୍ତି। କୁହ, ଆମେ କେବଳ ବାବାଙ୍କର ସନ୍ଦେଶ ଦେଉଛୁ। ପରମପିତା ପରମାତ୍ମା କହୁଛନ୍ତି, ମୋତେ ମନେ ପକାଓ ବାସ, ଆମେ କାହାର ଗ୍ଲାନି କରୁନାହୁଁ। ବାବା କହୁଛନ୍ତି, ମୋତେ ମନେ ପକାଓ, ମୁଁ ହେଉଛି ଉଚ୍ଚରୁ ଉଚ୍ଚ ପତିତ ପାବନ, ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ। ଏହି କଥାକୁ ନୋଟ୍ କର, ଏହା ତୁମର ବହୁତ କାମର ଜିନିଷ ଅଟେ। କେହି କେହି ନିଜ ହାତରେ ଅଥବା ବାହୁରେ ଅକ୍ଷର ଲେଖାଇଥାନ୍ତି ନା, ତୁମେ ମଧ୍ୟ ଏହାକୁ ଲେଖାଇଦିଅ। ଯଦି କେବଳ ଏତିକି ବି କଥା କହିଲ, ତେବେ ମଧ୍ୟ ଦୟାଶୀଳ କଲ୍ୟାଣକାରୀ ହୋଇଚାଲ। ନିଜ ସହିତ ପ୍ରତିଜ୍ଞା କରିବା ଉଚିତ, ସେବା ନିଶ୍ଚିତ କରିବାକୁ ହେବ, ତେବେ ଅଭ୍ୟାସ ହୋଇଯିବ। ଏ କଥା ତୁମେମାନେ ବୁଝାଇ ପାରିବ, ଚିତ୍ର ମଧ୍ୟ ଦେଇପାରିବ। ଏହା ହେଲା ସନ୍ଦେଶ ଦେବାର ଜିନିଷ। ଲକ୍ଷ ଲକ୍ଷ ବ୍ରାହ୍ମଣ ହୋଇଯିବେ, ତୁମମାନଙ୍କୁ ଘରେ ଘରେ ଯାଇ ସନ୍ଦେଶ ଦେବାକୁ ହେବ। ପଇସା କେହି ଦିଅନ୍ତୁ ନ ଦିଅନ୍ତୁ, କୁହ, ବାବା ତ ହେଉଛନ୍ତି ଦୀନବନ୍ଧୁ, ଆମର କର୍ତ୍ତବ୍ୟ ହେଉଛି ଘରେ ଘରେ ସନ୍ଦେଶ ପହଞ୍ଚାଇବା। ଇଏ ହେଉଛନ୍ତି ବାପ ଦାଦା, ତାଙ୍କଠାରୁ ଏହି ସମ୍ପତ୍ତି ମିଳୁଛି। ଇଏ 84 ଜନ୍ମ ନେବେ, ୟାଙ୍କର ଏହା ହେଉଛି ବର୍ତ୍ତମାନ ଅନ୍ତିମ ଜନ୍ମ। ଏବେ ଆମେ ବ୍ରାହ୍ମଣ ହୋଇଛୁ, ପୁଣି ଦେବତା ହେବୁ। ବ୍ରହ୍ମା ମଧ୍ୟ ବ୍ରାହ୍ମଣ ଅଟନ୍ତି, କେବଳ ପ୍ରଜାପିତା ବ୍ରହ୍ମା ଜଣେ ତ ନଥିବେ ନା, ନିଶ୍ଚୟ ବ୍ରାହ୍ମଣ ବଂଶାବଳୀ ମଧ୍ୟ ଥିବେ ନା। ବ୍ରହ୍ମାଙ୍କୁ ବ୍ରହ୍ମାରୁ ବିଷ୍ଣୁ ଦେବତା ବ୍ରାହ୍ମଣମାନେ ହେଉଛନ୍ତି ଚୁଟି। ବ୍ରହ୍ମାରୁ ବିଷ୍ଣୁ ଦେବତା ବ୍ରାହ୍ମଣମାନେ ହେଉଛନ୍ତି ଚୁଟି। ସେହିମାନେ ହିଁ ଦେବତା କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହେଉଛନ୍ତି। କେହି ତ ନିଶ୍ଚିତ ବାହାରିବେ ଯିଏକି ତୁମମାନଙ୍କ କଥାକୁ ବୁଝିବେ। ପୁରୁଷମାନେ ମଧ୍ୟ ସେବା କରିପାରିବେ। ସକାଳୁ ଉଠି ମନୁଷ୍ୟ ଦୋକାନ ଖୋଲିବା ସମୟରେ କହନ୍ତି, ଶୁଭ କା ସାଇଁ। ତୁମେମାନେ ମଧ୍ୟ ସକାଳୁ ସକାଳୁ ଯାଇ ବାବାଙ୍କର ସନ୍ଦେଶ ଶୁଣାଓ। ସେମାନଙ୍କୁ କୁହ, ତୁମର ଧନ୍ଦା ବା ବ୍ୟବସାୟ ବହୁତ ଭଲ ହେବ। ତୁମେ ସାଇଙ୍କୁ ମନେ ପକାଅ, 21 ଜନ୍ମର ବର୍ଷା ମିଳିବ। ଅମୃତ ବେଳାର ସମୟ ବହୁତ ଭଲ ହୋଇଥାଏ। ଆଜିକାଲି କାରଖାନାରେ ମାତାମାନେ ମଧ୍ୟ କାମ କରୁଛନ୍ତି। ଏହି ବ୍ୟାଜ ତିଆରି କରିବା ମଧ୍ୟ ବହୁତ ସହଜ। ତୁମ ସନ୍ତାନମାନଙ୍କୁ ତ ରାତିଦିନ ସେବାରେ ଲାଗିଯିବା ଉଚିତ, ନିଦକୁ ମଧ୍ୟ ତ୍ୟାଗ କରିବା ଉଚିତ। ବାବାଙ୍କର ପରିଚୟ ମିଳିବା ଦ୍ୱାରା ମନୁଷ୍ୟ ସନାଥ ହୋଇଯାଇଥାନ୍ତି। ତୁମେମାନେ କାହାକୁ ହେଲେ ବି ଏହି ସନ୍ଦେଶ ଦେଇପାରିବ, ତୁମର ଜ୍ଞାନ ବହୁତ ଉଚ୍ଚ। କୁହ, ଆମେ ଜଣକୁ ମନେ ପକାଉଛୁ, ଖ୍ରୀଷ୍ଟଙ୍କର ଆତ୍ମା ମଧ୍ୟ ତାଙ୍କର ସନ୍ତାନ ଥିଲେ। ସବୁ ଆତ୍ମାମାନେ ତ ତାଙ୍କର ସନ୍ତାନ ଅଟନ୍ତି। ସେହି ଈଶ୍ୱର ପିତା କହୁଛନ୍ତି ଯେ ଆଉ କୌଣସି ଦେହଧାରୀଙ୍କୁ ମନେ ପକାଅ ନାହିଁ। ତୁମେ ନିଜକୁ ଆତ୍ମା ନିଶ୍ଚୟ କରି କେବଳ ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ ଏବଂ ତୁମେମାନେ ମୋ ପାଖକୁ ଆସିଯିବ। ମନୁଷ୍ୟ ଘରକୁ ଯିବା ପାଇଁ ହିଁ ପୁରୁଷାର୍ଥ କରିଥାନ୍ତି, କିନ୍ତୁ କେହି ହେଲେ ଯାଇ ତ ନଥାନ୍ତି। କିନ୍ତୁ ଦେଖାଯାଉଛି ପିଲାମାନେ ଏବେ ବହୁତ ଥଣ୍ଡା ଅର୍ଥାତ୍ ମାନ୍ଦା ହୋଇଯାଇଛନ୍ତି, ଏତେ ପରିଶ୍ରମ କରୁନାହାନ୍ତି, ବାହାନା କରି ଚାଲିଛନ୍ତି। ଏଥିରେ ବହୁତ ସହନ ମଧ୍ୟ କରିବାକୁ ପଡୁଛି। ଧର୍ମ ସ୍ଥାପକମାନଙ୍କୁ ଏତେ ସହନ କରିବାକୁ ପଡିଥାଏ। ଖ୍ରୀଷ୍ଟଙ୍କ ନିମନ୍ତେ ମଧ୍ୟ କହନ୍ତି, ତାଙ୍କୁ କ୍ରସ୍ ଉପରେ ଚଢ଼ାଇଥିଲେ। କାମ ହେଉଛି ସମସ୍ତଙ୍କୁ ସନ୍ଦେଶ ଦେବା, ସେଥିପାଇଁ ବାବା ଉପାୟମାନ ବତାଉଛନ୍ତି। ଯଦି କେହି ସେବା ନ କରିଲେ, ତେବେ ବାବା ବୁଝିଯାଆନ୍ତି ଯେ ତାଙ୍କର କିଛି ଧାରଣା ହୋଇନାହିଁ। ବାବା ରାୟ ଦେଉଛନ୍ତି କିପରି ସନ୍ଦେଶ ଦେବ। ଟ୍ରେନ୍ରେ ମଧ୍ୟ ତୁମେମାନେ ଏହି ସନ୍ଦେଶ ଦେଇଚାଲ। ତୁମେ ଜାଣିଛ ଆମେ ସ୍ୱର୍ଗକୁ ଯାଉଛୁ, କେହି କେହି ଶାନ୍ତିଧାମକୁ ମଧ୍ୟ ଯିବେ ନା। ଯାହାର ରାସ୍ତା ତ ତୁମେମାନେ ହିଁ ବତାଇ ପାରିବ, ତୁମ ବ୍ରାହ୍ମଣମାନଙ୍କୁ ହିଁ ଯିବା ଉଚିତ। ବ୍ରାହ୍ମଣ ତ ବହୁତ ଅଛନ୍ତି, ବ୍ରାହ୍ମଣମାନଙ୍କୁ କେଉଁଠି ତ ରଖିବେ ନା। ବ୍ରାହ୍ମଣ ଦେବତା କ୍ଷତ୍ରିୟ, ତେବେ ନିଶ୍ଚୟ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ତ ହୋଇଥିବେ ନା। ଆଦି ସମୟରେ ବ୍ରାହ୍ମଣମାନେ ହିଁ ଥାନ୍ତି। ତୁମେ ବ୍ରାହ୍ମଣମାନେ ହେଲ ସବୁଠାରୁ ଉଚ୍ଚ। ସେହି ବ୍ରାହ୍ମଣମାନେ ହେଲେ କୁଖବଂଶାବଳୀ, ସେହି ବ୍ରାହ୍ମଣମାନେ ହେଲେ କୁଖବଂଶାବଳୀ ଅର୍ଥାତ୍ କୋଳଜାତ। ତେବେ ବ୍ରାହ୍ମଣ ତ ନିଶ୍ଚିତ ଆବଶ୍ୟକ ନା, ନଚେତ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣମାନେ କୁଆଡ଼େ ଗଲେ। ବ୍ରାହ୍ମଣମାନଙ୍କୁ ତୁମେ ବସି ବୁଝାଅ, ତେବେ ସେମାନେ ତୁରନ୍ତ ବୁଝିଯିବେ। କୁହ, ତୁମେ ମଧ୍ୟ ବ୍ରାହ୍ମଣ ଅଟ, ଆମେ ମଧ୍ୟ ନିଜକୁ ବ୍ରାହ୍ମଣ କହୁଛୁ, ଏବେ କୁହ ତୁମର ଧର୍ମସ୍ଥାପକ କିଏ। ତେବେ ସେମାନେ ବ୍ରହ୍ମାଙ୍କର ନାମ ବ୍ୟତୀତ ଅନ୍ୟ କାହାର ନାମ ମଧ୍ୟ ଧରିବେ ନାହିଁ। ତୁମେ ଚେଷ୍ଟା କରି ଦେଖ। ବ୍ରାହ୍ମଣମାନଙ୍କର ମଧ୍ୟ ବହୁତ ବଡ଼ ବଡ଼ କୁଳ ରହିଛି। ପୂଜାରୀ ବ୍ରାହ୍ମଣ ତ ଢେର ଅଛନ୍ତି, ଆଜମେରରେ ଢେର ସନ୍ତାନ ଯାଉଛନ୍ତି, କିନ୍ତୁ କେବେ କେହି ବି ସମାଚାର ଦେଇନାହାନ୍ତି ଯେ ମୁଁ ବ୍ରହ୍ମାଙ୍କର ସହିତ ମିଶିଲି। ମୁଁ ବ୍ରାହ୍ମଣଙ୍କ ସହିତ ମିଶିଲି, ତାଙ୍କୁ ପଚାରିଲି, ତୁମର ଧର୍ମସ୍ଥାପକ କିଏ, ବ୍ରାହ୍ମଣ ଧର୍ମ କିଏ ସ୍ଥାପନ କରିଛନ୍ତି, ତୁମେ ତ ଜାଣିଛ ଯେ ପ୍ରକୃତ ବ୍ରାହ୍ମଣ କିଏ। ତୁମେମାନେ ଅନେକଙ୍କର କଲ୍ୟାଣ କରିପାରିବ, ଭକ୍ତମାନେ ହିଁ ତ ତୀର୍ଥଯାତ୍ରା କରିଥାନ୍ତି। ଲକ୍ଷ୍ମୀନାରାୟଣଙ୍କର ଏହି ଚିତ୍ର ତ ବହୁତ ଭଲ। ତୁମେମାନେ ଜାଣିଛ ଜଗଦମ୍ବା କିଏ, ଲକ୍ଷ୍ମୀ କିଏ, ଏହିପରି ତୁମେ ଚାକର ବାକରକୁ ମଧ୍ୟ ସବରୀମାନଙ୍କୁ ମଧ୍ୟ ବୁଝେଇ ପାରିବ। ତୁମମାନଙ୍କ ବ୍ୟତୀତ ତ ସେମାନଙ୍କୁ ଶୁଣାଇବା ପାଇଁ ଆଉ କେହି ନାହାନ୍ତି। ତୁମମାନଙ୍କୁ ବହୁତ ଦୟାଶୀଳ ହେବାକୁ ପଡ଼ିବ। କୁହ, ତୁମେ ମଧ୍ୟ ପବିତ୍ର ହୋଇ ପବିତ୍ର ଦୁନିଆକୁ ଯାଇପାରିବ, ସେଥିପାଇଁ ନିଜକୁ ଆତ୍ମନିଶ୍ଚୟ କରି ଶିବ ବାବାଙ୍କୁ ମନେ ପକାଅ। କାହାକୁ ବି ହେଉ ରାସ୍ତା ବତାଇବାର ବହୁତ ସଉକ ରହିବା ଉଚିତ। ଯିଏ ନିଜ ବାବାଙ୍କୁ ସ୍ମରଣ କରୁଥିବେ ସେ ଅନ୍ୟମାନଙ୍କୁ ମଧ୍ୟ ସ୍ମରଣ କରାଇବାରେ ପୁରୁଷାର୍ଥ କରିବେ। ବାବା ତ ନିଜେ ଯାଇ କଥା ହେବେ ନାହିଁ, ତୁମମାନଙ୍କର କାମ ଗରିବମାନଙ୍କର ମଧ୍ୟ କଲ୍ୟାଣ କରିବାକୁ ହେବ, ତେବେ ସେମାନେ ମଧ୍ୟ ବହୁତ ସୁଖୀ ହୋଇଯିବେ। ବାବାଙ୍କୁ ଅଳ୍ପ ମନେ ପକାଇଲେ ମଧ୍ୟ ପ୍ରଜାରେ ଆସିଯିବେ, ତେବେ ତାହା ମଧ୍ୟ ଭଲ ନା। ଏହି ଧର୍ମ ବହୁତ ସୁଖଦାୟୀ ଅଟେ। ଦିନକୁ ଦିନେ ତୁମର ପ୍ରଭାବ ବିସ୍ତାର ହେବ। ସମସ୍ତଙ୍କୁ ଏହି ସନ୍ଦେଶ ଦେଇ ଚାଲ। ନିଜକୁ ଆତ୍ମା ବୁଝି ବାବାଙ୍କୁ ମନେ ପକାଅ। ତୁମେ ମଧୁର ସନ୍ତାନମାନେ ପଦମାପଦମ ଭାଗ୍ୟଶାଳୀ ଅଟ। ଯେତେବେଳେ ବି ମହିମା ଶୁଣୁଛ ଏବଂ ବୁଝୁଛ, ତେବେ କୌଣସି ବି କଥାର ଚିନ୍ତା ରହିବା ଉଚିତ ନୁହେଁ। ଏହା ଗୁପ୍ତ ଜ୍ଞାନ ଏବଂ ଗୁପ୍ତ ଖୁସି ଅଟେ। ତୁମେ ହେଉଛ ଗୁପ୍ତ ଯୋଦ୍ଧା, ତୁମକୁ ଅଜଣା ସୈନିକ କୁହାଯିବ। ଆଉ କେହି ଅଜଣା ସୈନିକ ହୋଇପାରିବେ ନାହିଁ। ଦିଲୱାଡା ମନ୍ଦିର ତୁମର ସମ୍ପୂର୍ଣ୍ଣ ସ୍ମୃତିଚିହ୍ନ ଅଟେ। ଏହା ଦିଲ ନେଲାପାଲାଙ୍କର ପରିବାର ଅଟେ ନା। ମହାବୀର ମହାବୀରଙ୍ଗନା ଏବଂ ତାଙ୍କର ସନ୍ତାନମାନେ ରହିଛନ୍ତି। ଏହା ପୁରା ପୁରା ତୀର୍ଥ ଅଟେ, ତେଣୁ ଏହା କାଶୀଠାରୁ ମଧ୍ୟ ଶ୍ରେଷ୍ଠ ସ୍ଥାନ ହୋଇଗଲା। ଆଚ୍ଛା, ମିଠା ମିଠା ଶିଖିଲଥେ। ସନ୍ତାନମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଆଜିର ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ଘରେ ଘରେ ଯାଇ ବାବାଙ୍କର ସନ୍ଦେଶ ଦେବାକୁ ହେବ। ସେବା କରିବାର ପ୍ରତିଜ୍ଞା କର, ସେବା କରିବାରେ କୌଣସି ବାହାନା କର ନାହିଁ। ଦ୍ୱିତୀୟ ନମ୍ବର, କୌଣସି କଥାର ଚିନ୍ତନ ନ କରି ଗୁପ୍ତ ଖୁସିରେ ରହିବାର ଅଛି। କୌଣସି ଦେହଧାରୀଙ୍କୁ ମନେ ପକାଇବା ପରିବର୍ତ୍ତେ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାର ଅଛି। ଆଜିର ବରଦାନ ଅଛି କଲ୍ୟାଣକାରୀ ପିତା ଏବଂ କଲ୍ୟାଣକାରୀ ସମୟର ପ୍ରତି ମୁହୂର୍ତ୍ତରେ ଲାଭ ଉଠାଇବା। ନିଶ୍ଚୟ ବୁଦ୍ଧି ନିଶ୍ଚିନ୍ତ ଭାବ, କଲ୍ୟାଣକାରୀ ପିତା ଏବଂ କଲ୍ୟାଣକାରୀ ସମୟର ପ୍ରତି ମୁହୂର୍ତ୍ତରେ ଲାଭ ଉଠାଉଥିବା। ନିଶ୍ଚୟ ବୁଦ୍ଧି ନିଶ୍ଚିନ୍ତ ଭାବ ବିସ୍ତାରରେ ଅଛି ସୃଷ୍ଟି ନାଟକରେ। ଯାହା ବି ଦୃଶ୍ୟ ଚାଲୁଛି ତାଙ୍କୁ ତ୍ରିକାଳଦର୍ଶୀ ହୋଇ ଦେଖ। ସାହସ ଏବଂ ଉତ୍ସାହରେ ରହି ନିଜେ ମଧ୍ୟ ସମର୍ଥ ଆତ୍ମା ହୁଅ ଏବଂ ବିଶ୍ୱକୁ ମଧ୍ୟ ସମର୍ଥ କର। ନିଜ ପାଖକୁ ଆସୁଥିବା ତୋଫାନରେ ହଲଚଲ ହୁଅ ନାହିଁ, ଅଚଲ ହୁଅ। ତୁମକୁ ଯେଉଁ ସମୟ ମିଳିଛି, ବାବାଙ୍କର ସଙ୍ଗ ମିଳୁଛି, ଅନେକ ପ୍ରକାରର ସମ୍ପତ୍ତି ମିଳୁଛି, ତାହାଦ୍ୱାରା ସମ୍ପତ୍ତିବାନ ଏବଂ ସମର୍ଥିବାନ ହୁଅ। ସାରା ଜନ୍ମ ଭିତରେ ଏଭଳି ଦିନ ଆଉ କେବେ ଆସିବ ନାହିଁ, ସେଥିପାଇଁ ନିଜର ସବୁ ଚିନ୍ତା ବାବାଙ୍କୁ ଦେଇ ନିଶ୍ଚୟ ବୁଦ୍ଧି ହୋଇ ସର୍ବଦା ନିଶ୍ଚିନ୍ତ ରୁହ। କଲ୍ୟାଣକାରୀ ବାବା ଏବଂ କଲ୍ୟାଣକାରୀ ସମୟର ପ୍ରତି ମୁହୂର୍ତ୍ତରେ ଲାଭ ଉଠାଅ। ଆଜିର ସ୍ଲୋଗାନ ଅଛି, ଯଦି ବାବାଙ୍କର ସଙ୍ଗର ରଙ୍ଗ ଲଗାଇ ଦେବ ତେବେ ସମସ୍ତ ଦୋଷ ଦୁର୍ବଳତା ସ୍ୱତଃ ସମାପ୍ତ ହୋଇଯିବ। ଅବ୍ୟକ୍ତ ଇଶାରା ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ବିସ୍ତାରରେ ବିଦେହୀ ହେବାର ବିଧି ହେଲା ବିନ୍ଦୁ ହେବା। ଅଶରୀରୀ ହେଉଛ ବା କର୍ମାତୀତ ହେଉଛ, ଏସବୁର ବିଧି ହେଲା ବିନ୍ଦୁ ହେବା। ସେଥିପାଇଁ ବାପଦାଦା କହୁଛନ୍ତି, ଅମୃତ ବେଳାରେ ବାପଦାଦାଙ୍କ ସହିତ ମିଳନ କରିବା ବା ବାର୍ତ୍ତାଳାପ କରି ଯେତେବେଳେ କର୍ମକ୍ଷେତ୍ର ଦେଶକୁ ଆସୁଛ, ସେତେବେଳେ ପ୍ରଥମେ ତିନୋଟି ବିନ୍ଦୁର ତିଳକ ମସ୍ତକରେ ଲଗାଅ ଏବଂ ଚେକ୍ କର କୌଣସି ବି କାରଣରୁ ଏହି ସ୍ମୃତି ରୂପୀ ତିଲକ ଲିଭି ଯାଉ ନାହିଁ ତ। ଅବିନାଶୀ ଏବଂ ଅଲିଭା ତିଲକ ରହୁ। ଆଚ୍ଛା, ଓମ୍ ଶାନ୍ତି।